ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ତାପସ ରଞ୍ଜନ ସାହୁ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଗସ୍ତର ପାଞ୍ଚ ନମ୍ବର ଦିନେ ଆଜି ସକାଳବେଳା ଶିମିଳିପାଳନୁ ଆଦିବାସୀ ମହିଳା ଆର୍ ଯୁବଗୋଷ୍ଠୀଙ୍କ ସଙ୍ଗେ ଭାବ ବିନିମୟ କରିବେ। ମୈଦାନେ ଭୁବନେଶ୍ୱରରୁ ଚାଲିଥିବାର ବ୍ଲାକ୍ ସ୍ୱାନ୍ ସମ୍ମିଳନୀଥି ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ସମ୍ମିଳନୀଥି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ସୂଚନା ଆର୍ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପ୍ରମୁଖ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମର 9 ନମ୍ବର ସଂସ୍କରଣ ଆଜି ଦିନର 10 ବଜେ ଦୂରଦର୍ଶନ ଆକାଶବାଣୀ ସହିତ ପ୍ରଧାନମନ୍ତ୍ରୀଙ୍କର ସରକାରୀ ୟୁଟ୍ୟୁବ୍ ଚ୍ୟାନେଲ୍ ଶିକ୍ଷା ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ଥିବିଲ୍ ପ୍ରସାରଣ କରାଯିବା। ଏବଛର ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଗୋଟିଏ ନୂଆ ରୂପଥି ଆସୁଛି। କାର୍ଯ୍ୟକ୍ରମଟି ଦେଶର ଭିନ୍ ଭିନ୍ ଇଲାକାର ଛାତ୍ରଛାତ୍ରୀମାନଙ୍କ ସଙ୍ଗେ ପ୍ରଧାନମନ୍ତ୍ରୀ ଭିନ୍ ଭିନ୍ ଜାଗା ବୁଲିକରି ସେମାନଙ୍କର ମାର୍ଗଦର୍ଶନ କରିବେ। ଭୁବନେଶ୍ୱର ୟୁନିଟ୍ 1 ସରକାରୀ ଉଚ୍ଚ ବିଦ୍ୟାଳୟନୁ ଛାତ୍ରଛାତ୍ରୀମାନଙ୍କ ସାଙ୍ଗେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀଙ୍କର ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମର ପ୍ରସାରଣ ଦେଖିବେ। କାର୍ଯ୍ୟକ୍ରମ ଦେଖିବାର ଉତ୍ତରୁ ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କ ସାଙ୍ଗେ ଭାବ ବିନିମୟ କରିବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଅଧ୍ୟକ୍ଷତାରେ ଭୁବନେଶ୍ୱର ଲୋକସେବା ଭବନରୁ ଗଲାକାଲି ପ୍ରାକ୍ ବଜେଟ୍ ପ୍ରସ୍ତୁତି ବୈଠକ ହୋଇଯାଇଛି। ବୈଠକଟି 50 ଏତକା ଭିନ୍ ଭିନ୍ କ୍ଷେତ୍ରର ବିଶେଷଜ୍ଞ ଯୋଗ ଦେଇଥିଲେ। ବିଶେଷଜ୍ଞ, ପରାମର୍ଶଦାତା ଆଉ ଭିନ୍ ଭିନ୍ ଅଂଶୀଦାରମାନଙ୍କର ମତାମତକେ ଆଧାର କରିକରି ଆଉ ଓଡ଼ିଶାବାସୀଙ୍କର ସ୍ୱାର୍ଥକେ ନଜରଥି ରଖିକରି 2026-27 ବଜେଟ୍କେ ଲୋକଙ୍କର ବଜେଟ୍ ଭାବେ ପ୍ରସ୍ତୁତ କରାଯିବା ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍। ଏ ବାବଦେ ସୂଚନା ଦେଇକରି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍,
ଏଥିରେ ଆମର 42-50 ଆମନ୍ତ୍ରିତ ଅତିଥିମାନେ ତାଙ୍କର ଆସିଥିଲେ। ସେଇ ଭିତରୁ 19 ଜଣ ତାଙ୍କର ସୁଚିନ୍ତିତ ମତ ଦେଇଛନ୍ତି, ଯାହା ଭିତରେ ଆମର ପୂର୍ବତନ 2 ଜଣ ଅର୍ଥମନ୍ତ୍ରୀମାନେ ଥିଲେ, ତାପରେ 3 ଜଣ ଅର୍ଥ ସଚିବ ଯୋଉ ଆଗେ ରହିଥିଲେ ସେମାନେ ଥିଲେ, ଆଉ ତତ୍ ସହିତ ବିଶେଷଜ୍ଞମାନେ ଆଉ ଯୋଉ ଆସୋସିଏସନ୍ର ଅଧ୍ୟକ୍ଷ ସେମାନେ ମଧ୍ୟ ତାଙ୍କର ପରାମର୍ଶ ଦେଲେ।
ଭାରତୀୟ ମଜଦୁର ସଂଘର 21 ନମ୍ବର ଅଖିଳ ଭାରତୀୟ ସମ୍ମିଳନୀ ପୁରୀନୁ ଆଜିଠାନୁ ମୂଲ ହେବା। ଉଦ୍ଘାଟନୀ ସମାରୋହଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶ୍ରମ ଆର୍ ନିଯୁକ୍ତି ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଜାତୀୟ ମହିଳା ଆୟୋଗର ଅଧ୍ୟକ୍ଷା ବିଜୟା ରାହତକର ପ୍ରମୁଖ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ତିନିଦିନିଆ ସମ୍ମିଳନୀଟି ଦେଶର 28 ରାଜ୍ୟ, 4 କେନ୍ଦ୍ରଶାସିତ ଅଞ୍ଚଳ, 42 ଶିଳ୍ପ ଫେଡେରେସନ୍ ପ୍ରତିନିଧି ଯୋଗ ଦେବେ। ଏତାର ସହାୟତେ ବ୍ରାଜିଲ, ମରିସସ୍, ଇଟାଲୀ, ତୁର୍କୀ, ନେପାଳର 38 ଜଣ ପ୍ରତିନିଧି ଭିଲ୍ ସାମିଲ ହେବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଲାକାଲି ତାଙ୍କର ସରକାରୀ ବାସଭବନରୁ ହିନ୍ଦୀ ସିନେମା ଗୋଦାନର ପ୍ରିମିୟର ଶୋ ଦେଖିଛନ୍ତି। ମୁନ୍ସି ପ୍ରେମଚାନ୍ଦଙ୍କର ବହି ଗୋଦାନ ଉପରେ ତିଆରି ହୋଇଥିବା ଏହି ସିନେମା ଦେଖିକରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଗୋଦାନ ବାଗିର ଫିଲ୍ମ ଆଜିର ସମୟରେ ବହୁତ ଗୁରୁତ୍ୱ ରଖୁଛେ ବୋଲିକରି କହିଛନ୍ତି। ଏ ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଶାନ ସିନେମାକେ ଟିକସ ମୁକ୍ତ ଘୋଷଣା କରିବାର ସହିତ ରାଇଜେ ଗୋ ଅନୁସନ୍ଧାନ କେନ୍ଦ୍ର ସ୍ଥାପନା କରିବାର ଲାଗି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କର ଭୁବନେଶ୍ୱର ଜନ ଅଭିଯୋଗ ଶୁଣାଣି ଶିବିରନୁ ଆଇବା ସୋମବାର ଦିନ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ରହିକରି ଲୋକର ଅଭିଯୋଗମାନଙ୍କର ଶୁଣାଣି କରିବେ। ଏଥିଲାଗି ଆଜି ଦିନର 11 ବଜେନୁ ଅନ୍ଲାଇନ୍ ପଞ୍ଜୀକରଣ ମୂଲ ହେବା। ଅନ୍ଲାଇନ୍ ଜରିଆରେ ସର୍ବାଧିକ 1000 ଜଣ ପଞ୍ଜୀକରଣ କରିପାରିବେ। ଭୁବନେଶ୍ୱର ଆଦିବାସୀ ପଡ଼ିଆନୁ ଚାଲିଥିବା ରାଜ୍ୟସ୍ତରୀୟ ଆଦିବାସୀ ମେଳା ଗଲାକାଲି ଉଦ୍ଯାପିତ ହୋଇଯାଇଛି। ଉଦ୍ଯାପନୀ ସମାରୋହଟି ସଂଖ୍ୟା ଲଘୁ ଆର୍ ପଛୁଆ ବର୍ଗ ବିକାଶ ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ସରକାରଙ୍କର ଜନଜାତି ବିକାଶ ଉଦ୍ୟମ ବାବଦେ କହିଥିଲେ। 11 ଦିନ ଧରିକରି ଚାଲିଥିବାର ମେଳାଥି 4 କୋଟିନୁ ଏତକା ବେପାର ହୋଇଥିବାର ସୂଚନା ମିଳିଛି। ସରକାରୀ କାମକାଜଥି ଓଡ଼ିଆ ଭାଷାର ବ୍ୟବହାର ଲାଗି ଭୁବନେଶ୍ୱର ସରକାରୀ ଅଧିକାରୀମାନଙ୍କର 2 ଦିନିଆ ତାଲିମ ଶିବିର ଗଲାକାଲି ମୂଲ ହୋଇଛି। ଓଡ଼ିଆ ଭାଷା ପ୍ରତିଷ୍ଠାନ ତରଫରୁ ହୋଇଥିବାର ଶିବିରଥି ରାଜ୍ୟ ସରକାରଙ୍କର 13 ବିଭାଗର 100 ଅଧିକା ଅଧିକାରୀ ତାଲିମ ନେଉଛନ୍। ରାଜ୍ୟ ଆଜିଠାନୁ ଲିମ୍ଫାଟିକ୍ ଫାଇଲେରିଆ ନିରାକରଣ ଅଭିଯାନ ମୂଲ ହେବା। ଭୁବନେଶ୍ୱରଠାରେ ଥିବାର ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ନିର୍ଦ୍ଦେଶାଳୟର ସମ୍ମିଳନୀ କକ୍ଷନୁ ଦିନର 12 ବଜେ ଅଭିଯାନର ଶୁଭାରମ୍ଭ କରାଯିବା। ଅଭିଯାନଥି ରାଇଜେ ଫାଇଲେରିଆ ନିରାକରଣ ଲାଗି ସାମୂହିକ ଉଷୁ ଖୁଆଯିବା। ରାଜ୍ୟର ବଡ଼ଭାଗୀ ଜାଗାନୁ ଶୀତର ପ୍ରଭାବ କମିଛି। ଆଇବା 2-3 ଦିନ ତକ ପାଗ ଏନ୍ତା ରହେବା। ତାର ଉତ୍ତରୁ ରାତିର ତାପମାତ୍ରା 2-3 ଡିଗ୍ରୀ ତକ କମ୍ବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। ଏଛନିର ଆଞ୍ଚଳିକ ଖବର ଇନୋ ଶେଷ ହେଲା। ଆର ବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଜୁହାର।